आकाशवाणी। ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ମୌଳିକ ଢାଞ୍ଚା ଓ ନିର୍ମାଣ ପ୍ରକଳ୍ପଗୁଡ଼ିକ ପରିବେଶ ଉପଯୋଗୀ ହେବା ଉଚିତ ଓ କମ୍ ଶକ୍ତି ବ୍ୟବହାର କରିବା ଆବଶ୍ୟକ। ବିହାରର ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଅରବିନ୍ଦ କେଜରିୱାଲଙ୍କ ଉପରେ ଆମେରିକା ବୈଦେଶିକ ବିଭାଗ ଦେଇଥିବା ମନ୍ତବ୍ୟ ଅବାଞ୍ଚନୀୟ। ଦିଲ୍ଲୀର ଏକ ଅଦାଲତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ହାଜତରେ ରହଣି ସମୟକୁ ଏପ୍ରିଲ୍ ପହିଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ଭାରତ କହିଛି ଅରୁଣାଚଳ ପ୍ରଦେଶ ଏହାର ଅବିଚ୍ଛେଦ୍ୟ ଅଂଶ ଥିଲା ଓ ଭବିଷ୍ୟତରେ ରହିବ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ମୌଳିକ ଢାଞ୍ଚା ଓ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ପରିବେଶ ଉପଯୋଗୀ ଓ କମ୍ ଶକ୍ତି ବ୍ୟବହାର କରିବା ଭଳି କରାଯିବା ଉଚିତ। କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟରମାନଙ୍କୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ସଡ଼କ, ଅଟ୍ଟାଳିକା ଓ ଅନ୍ୟ ମୌଳିକ ଢାଞ୍ଚା ପ୍ରକଳ୍ପଗୁଡ଼ିକ ସ୍ଥାୟୀ ଓ ପରିବେଶ ଉପଯୋଗୀ ହେବା ଆବଶ୍ୟକ ଏବଂ ସେଗୁଡ଼ିକ କମ୍ ଶକ୍ତି ବ୍ୟବହାର କରିବା ଉଚିତ। ରାଷ୍ଟ୍ରପତି କହିଛନ୍ତି ଇଞ୍ଜିନିୟରମାନଙ୍କୁ ନୂଆ ନୂଆ ପଦ୍ଧତି ଗ୍ରହଣ କରିବାକୁ ହେବ, ଯାହାଫଳରେ ସେମାନେ ନୂଆ ନୂଆ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିପାରିବେ। ଇଞ୍ଜିନିୟରମାନେ ମିଳିମିଶି କାର୍ଯ୍ୟ କରିବା ସହ ବୈଷୟିକ ଜ୍ଞାନର ବହୁଳ ବ୍ୟବହାର କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ ଓ ରୋବୋଟ୍ ଭଳି ନୂଆ ନୂଆ ବୈଷୟିକ ଜ୍ଞାନ ପାରମ୍ପରିକ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିଛି। ଶ୍ରୀମତୀ ମୁର୍ମୁ କହିଛନ୍ତି ସବୁଜ ନିର୍ମାଣ ଆଜିର ମନ୍ତ୍ର ହୋଇଛି ଓ ଏହା ନୂଆ ନୂଆ ପଦ୍ଧତି ନିର୍ମାଣ କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆଣିପାରିଛି। ବିହାରର ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଗୟା, ଔରଙ୍ଗାବାଦ, ନବରା ଓ ଜାମୁଇ ଲୋକସଭା ଆସନରେ ମତଦାନ ହେବ। 30 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଏପ୍ରିଲ୍ 2 ତାରିଖ ରହିଛି। ମତଦାନ ଏପ୍ରିଲ୍ 19 ତାରିଖରେ ହେବ। ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରାର୍ଥୀପତ୍ର ଦାଖଲର ଆଜି ଶେଷ ଦିନରେ ବହୁ ସଂଖ୍ୟାରେ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିଜେପି 2 ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଲୋକ ଜନଶକ୍ତି ପାର୍ଟି, ରାମବିଳାସ ଓ ହିନ୍ଦୁସ୍ତାନୀ ଆୱାମି ମୋର୍ଚ୍ଚା ଗୋଟିଏ ଲେଖାଏଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମହାମେଣ୍ଟରୁ ଆର୍ଜେଡି ସମସ୍ତ 4 ଯାକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଇତିମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କିଶନଗଞ୍ଜ, କଟିହାର, ପୂର୍ଣ୍ଣିଆ, ଭାଗଲପୁର ଓ ବାଙ୍କା ଲୋକସଭା ଆସନରେ ମତଦାନ ହେବ। ଏପ୍ରିଲ୍ 4 ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାବେଳେ ତା' ପରଦିନ ସେଗୁଡ଼ିକୁ ଯାଞ୍ଚ କରାଯିବ। ଏପ୍ରିଲ୍ 26 ତାରିଖରେ ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ଦିନରେ ଜେଡିୟୁ ପ୍ରାର୍ଥୀ ସନ୍ତୋଷ କୁମାର କୁଶୱା ପୂର୍ଣ୍ଣିଆରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତ୍ରିପୁରା ଇଷ୍ଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କୀର୍ତ୍ତି ସିଂ ଦେବବର୍ମା ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେଠାରେ ଏପ୍ରିଲ୍ 26 ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଇତିମଧ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଉଛି। ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ସମସ୍ତ 9 ଯାକ ପ୍ରାର୍ଥୀଙ୍କର ମନୋନୟନପତ୍ର ବୈଧ ଥିବାର ଜଣାପଡ଼ିଛି। ବିଜେପି ପ୍ରାର୍ଥୀ ବିପ୍ଳବ କୁମାର ଦେବ ଓ କଂଗ୍ରେସର ଆଶିଷ କୁମାର ଶାହା ତ୍ରିପୁରା ୱେଷ୍ଟ ଆସନରେ 2 ପ୍ରମୁଖ ପ୍ରାର୍ଥୀ ରହିଛନ୍ତି। ଏପ୍ରିଲ୍ 19 ତାରିଖରେ ସେଠାରେ ମତଦାନ ଅନୁଷ୍ଠିତ ହେବ। ଜାମ୍ମୁ କାଶ୍ମୀରରେ ଜାମ୍ମୁ ଲୋକସଭା ଆସନ ପାଇଁ ଆଜି ବିଜ୍ଞପ୍ତି ଜାରି ହୋଇଛି। ସେଠାରେ ଏପ୍ରିଲ୍ 26 ତାରିଖରେ ମତଦାନ ହେବ। ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଏପ୍ରିଲ୍ 4 ତାରିଖ ରହିଛି। ଏପ୍ରିଲ୍ 6 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଏପ୍ରିଲ୍ 8 ତାରିଖ ରହିଛି। ବିଜେପି ଲୋକସଭା ସାଂସଦ ଯୁଗଳ କିଶୋରଙ୍କୁ ସେଠାରୁ ପ୍ରାର୍ଥୀ କରିଛି। କଂଗ୍ରେସ ରମଣ ଭାଲାଙ୍କୁ ପ୍ରାର୍ଥୀ କରିଛି। ନିର୍ବାଚନ କମିଶନ କାଶ୍ମୀରୀ ସ୍ଥାନାନ୍ତରିତ ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ଭୋଟ୍ଗ୍ରହଣ କେନ୍ଦ୍ର ସ୍ଥାପନ କରିଛି। ସେହି ସ୍ଥାନାନ୍ତରିତ ଲୋକମାନେ ଜାମ୍ମୁ, ଉଦ୍ଧମପୁର ଓ ଦିଲ୍ଲୀର ବିଭିନ୍ନ କ୍ୟାମ୍ପରେ ରହୁଛନ୍ତି। ନିର୍ବାଚନ କମିଶନ ଏକ ବିବୃତ୍ତିରେ କହିଛନ୍ତି ଯେଉଁ ଲୋକମାନେ ନିଜର ବାସସ୍ଥାନଠାରୁ ବାହାରେ ରହୁଛନ୍ତି ସେମାନଙ୍କୁ ପୋଷ୍ଟାଲ ବାଲଟ ଯୋଗେ ମତଦାନ କରିବାର ସୁଯୋଗ ଦିଆଯିବ। କଟକ ସାଂସଦ ଭର୍ତ୍ତୃହରି ମହତାବ ଆଜି ବିଜେପିରେ ଯୋଗ ଦେଇଛନ୍ତି। କିଛିଦିନ ପୂର୍ବେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ପାର୍ଟିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଆଉ କିଛି ବ୍ୟକ୍ତି ବିଜେପିରେ ଯୋଗ ଦେଇଛନ୍ତି। ଇତିମଧ୍ୟରେ ରାଞ୍ଚିର ପୂର୍ବତନ ବିଜେପି ସାଂସଦ ରାମତହଲ ଚୌଧୁରୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେଠାରେ କଂଗ୍ରେସ ନେତା ଗୁଲାମ ଅହମ୍ମଦ ମୀର ଓ ପବନ ଖେଡ଼ା ଉପସ୍ଥିତ ଥିଲେ। ବିଜେପି ଓ ସୁଦେଶ କୁମାର ମହତୋଙ୍କ ନେତୃତ୍ୱରେ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍ ୟୁନିୟନ୍ ଝାଡ଼ଖଣ୍ଡ ଲୋକସଭା ନିର୍ବାଚନରେ ଆସନ ବୁଝାମଣାରେ ଉପନୀତ ହୋଇଛନ୍ତି। ବିଜେପି 13ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଓ ଏଜେଏସ୍ୟୁ ଗିରିଡି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂ ସାମାଜିକ ଗଣମାଧ୍ୟମରେ ଏହା କହିଛନ୍ତି। ମହାରାଷ୍ଟ୍ରରେ ରାମଟେକ୍ ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ରଶ୍ମି ବାର୍ବେଙ୍କ ଜାତିଗତ ପ୍ରମାଣପତ୍ର ସାମାଜିକ ନ୍ୟାୟ ଓ ସ୍ୱତନ୍ତ୍ର ସହାୟତା ବିଭାଗର କାଷ୍ଟ ଭେରିଫିକେସନ କମିଟି ଦ୍ୱାରା ନାକଚ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ରାଜ୍ୟରେ ଆରମ୍ଭ ହୋଇଛି। ନିର୍ଦ୍ଦଳୀୟ ପ୍ରାର୍ଥୀ ଜାଫର ଅଲ୍ଲୀ ଖାଁ ମେହମୁଦ ଅଲ୍ଲୀ ଖାଁ ପଠାନ ନାନ୍ଦେଡ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ଆମେରିକା ବୈଦେଶିକ ବିଭାଗ ସମ୍ପ୍ରତି ଦେଇଥିବା ମନ୍ତବ୍ୟ ଅବାଞ୍ଚନୀୟ। ନୂଆଦିଲ୍ଲୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଭାରତର ନିର୍ବାଚନ ଓ ନ୍ୟାୟିକ ପଦ୍ଧତିରେ ଏଭଳି ବାହ୍ୟ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ଗତକାଲି ଭାରତ ଆମେରିକା ଦୂତାବାସରେ ଏ ସଂକ୍ରାନ୍ତରେ ଘୋର ପ୍ରତିବାଦ କରିଥିଲା। ମୁଖପାତ୍ର କହିଛନ୍ତି ଭାରତରେ ନ୍ୟାୟିକ ପ୍ରକ୍ରିୟା ଆଇନ ଅନୁସାରେ ଚାଲିଥାଏ। ସେ କହିଛନ୍ତି ବିଶ୍ୱର ଅନ୍ୟ ଏକ ଗଣତାନ୍ତ୍ରିକ ଦେଶ ଏହାକୁ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ। ସେ କହିଛନ୍ତି ଭାରତ ଏହାର ସ୍ୱାଧୀନତା ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ଗର୍ବ ଅନୁଭବ କରେ ଓ ସେଗୁଡ଼ିକୁ ଯେକୌଣସି ବାହ୍ୟ ପ୍ରଭାବରୁ ସୁରକ୍ଷିତ ରଖିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ। ଶ୍ରୀ ଜୟସ୍ୱାଲ କହିଛନ୍ତି ଆନ୍ତର୍ଜାତିକ ସମ୍ପର୍କରେ ପାରସ୍କରିକ ସମ୍ମାନ ଓ ବୁଝାମଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଦେଶଗୁଡ଼ିକୁ ପରସ୍କରର ସାର୍ବଭୌମତ୍ୱ ତଥା ଆଭ୍ୟନ୍ତରୀଣ ବ୍ୟାପାରକୁ ସମ୍ମାନ କରିବାକୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭୟ ପ୍ରଦର୍ଶନ କରିବା କଂଗ୍ରେସର ଏକ ଅଭ୍ୟାସ ହୋଇ ରହିଛି। କିଛି ଓକିଲ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟକୁ ଲେଖିଥିବା ଚିଠି ଉପରେ ସାମାଜିକ ଗଣମାଧ୍ୟମ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ପାଞ୍ଚ ଦଶନ୍ଧି ତଳେ କଂଗ୍ରେସ ଏକ ଦାୟିତ୍ୱବାନ ନ୍ୟାୟପାଳିକା ପାଇଁ ଆହ୍ୱାନ ଦେଇଥିଲା। ସେ କହିଛନ୍ତି କଂଗ୍ରେସ ନିଜର ସ୍ୱାର୍ଥ ପାଇଁ ଅନ୍ୟମାନଙ୍କଠାରୁ ଦାୟିତ୍ୱବାନତାର ଆଶା କରୁଥିବା ବେଳେ ଦେଶ ପ୍ରତି ନିଜର ଦାୟିତ୍ୱବାନତାର ପାଳନ କରୁନାହିଁ। ସେ କହିଛନ୍ତି 140 କୋଟି ଭାରତୀୟ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ହରିଶ ସାଲ୍ଭେ, ମନନ କୁମାର ମିଶ୍ର ଓ ପିଙ୍କି ଆନନ୍ଦଙ୍କ ଭଳି କିଛି ଓକିଲ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି। ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଗୁଡ଼ିକ ନ୍ୟାୟପାଳିକା ଉପରେ ଚାପ ପକାଉଛନ୍ତି, ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରୁଛନ୍ତି ଓ କୋର୍ଟଗୁଡ଼ିକୁ ବଦନାମ କରୁଛନ୍ତି ବୋଲି ସେମାନେ ଦୋଷାରୋପ କରିଛନ୍ତି। ସେମାନଙ୍କର ଏଭଳି ଚାପ ପକାଇବାର କୌଶଳ ରାଜନୈତିକ ମାମଲାଗୁଡ଼ିକରେ ଦେଖିବାକୁ ମିଳିଥିବା କଥା ଓକିଲମାନେ କହିଛନ୍ତି। ତେଜସ୍ MK-1A ଯୁଦ୍ଧ ବିମାନ ଆଜି ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ରୁ ଏହାର ପ୍ରଥମ ଉଡ଼ାଣ ସଫଳତାର ସହ ସମ୍ପନ୍ନ କରିଛି। MK-1A ଯୁଦ୍ଧ ବିମାନରେ ଆଧୁନିକ ଇଲେକ୍ଟ୍ରୋନିକ୍ ର୍ୟାଡର୍, ଯୁଦ୍ଧାସ୍ତ୍ର, ଯୋଗାଯୋଗ ବ୍ୟବସ୍ଥା ଓ ଲଢୁଆ କ୍ଷମତା ଖଞ୍ଜା ଯାଇଛି। ଏଥିରେ ଆକ୍ଟିଭ୍ ଇଲେକ୍ଟ୍ରୋନିକାଲ୍ ସ୍କାନର ର୍ୟାଡର୍, ଇଲେକ୍ଟ୍ରୋନିକ୍ ୱାର୍ଫେୟାର ସୁଟ୍, ବିୟଣ୍ଡ ଭିଜୁଆଲ୍ ରେଞ୍ଜ ମିସାଇଲ୍ ଓ ଏୟାର୍ ଟୁ ଏୟାର୍ ରିଫ୍ୟୁଲିଂ ବ୍ୟବସ୍ଥା ଖଞ୍ଜା ଯାଇଛି। ଦିଲ୍ଲୀର ଏକ ଅଦାଲତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ହାଜତରେ ରହଣି ସମୟକୁ ଏପ୍ରିଲ୍ ପହିଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ଦିଲ୍ଲୀ ମାଦକଦ୍ରବ୍ୟ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗତ 21 ତାରିଖରେ ଗିରଫ କରିଥିଲା। ରାଉଜ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି କାବେରୀ ବାୱାଜା ଶ୍ରୀ କେଜରିୱାଲଙ୍କ ହାଜତରେ ରହଣି ସମୟର ସମ୍ପ୍ରସାରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇଡି ହାଜତରେ ତାଙ୍କର 6 ଦିନର ରହଣି ଶେଷ ହୋଇଯିବା ପରେ ଏଭଳି ସମ୍ପ୍ରସାରଣ କରାଯାଇଛି। ଗତକାଲି ଦିଲ୍ଲୀ ହାଇକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ଅଗ୍ରାହ୍ୟ କରିଥିଲେ। ବୈଦେଶିକ ମନ୍ତ୍ରଣାଳୟ କହିଛି ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଂଶ ଥିଲା ଓ ଭବିଷ୍ୟତରେ ମଧ୍ୟ ରହିବ। ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବିଭାଗର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଅରୁଣାଚଳ ପ୍ରଦେଶକୁ ନେଇ ଭାରତର ଆଭିମୁଖ୍ୟ ସର୍ବଦା ସ୍ୱଷ୍ଟ ରହିଛି। ସେ କହିଛନ୍ତି ଚୀନ୍ ଏହା ଉପରେ ଭିତ୍ତିହୀନ ଦାବିମାନ କରିଆସୁଛି, କିନ୍ତୁ ଏହାଦ୍ୱାରା ଭାରତର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ରୁଷ ସେନାବାହିନୀରୁ ଭାରତୀୟମାନଙ୍କୁ ଛାଡ଼ ଦିଆଯିବା ପ୍ରସଙ୍ଗ ଉପରେ ସେ କହିଛନ୍ତି ମନ୍ତ୍ରଣାଳୟ ରୁଷ କର୍ତ୍ତୃପକ୍ଷଙ୍କ ସହ ଏହି ଘଟଣାରେ ଯୋଗାଯୋଗ ଜାରି ରଖିଛି। ସେ କହିଛନ୍ତି ଭାରତୀୟମାନଙ୍କୁ ଖୁବ୍ ଶୀଘ୍ର ଛାଡ଼ିଦେବା ପାଇଁ ଭାରତ ରୁଷ ନିକଟରେ ଦାବି ଉପସ୍ଥାପନ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ମୌଳିକ ଢାଞ୍ଚା ଓ ନିର୍ମାଣ ପ୍ରକଳ୍ପଗୁଡ଼ିକ ପରିବେଶ ଉପଯୋଗୀ ହେବା ଉଚିତ ଓ କମ୍ ଶକ୍ତି ବ୍ୟବହାର କରିବା ଆବଶ୍ୟକ। ବିହାରର ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଅରବିନ୍ଦ କେଜରିୱାଲଙ୍କ ଉପରେ ଆମେରିକା ବୈଦେଶିକ ବିଭାଗ ଦେଇଥିବା ମନ୍ତବ୍ୟ ଅବାଞ୍ଚନୀୟ। ଏବଂ ଦିଲ୍ଲୀର ଏକ ଅଦାଲତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ହାଜତରେ ରହଣି ସମୟକୁ ଏପ୍ରିଲ୍ ପହିଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି।